ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଦେଶର ଆଇନ ବ୍ୟବସ୍ଥାଟି ଆଜିଠାନୁ ନୂଆ ତିନିଟା ଆଇନ କାର୍ଯ୍ୟକାରୀ ହେବା। 1860 ମସିହାର ବ୍ରିଟିଶ ଆଇନ ଭାରତୀୟ ପିଙ୍ଗଳ କୋଡ୍ ଆଇପିସି ବଦଲା ଭାରତୀୟ ନ୍ୟାୟ ସଂହିତା 2023। ଭାରତୀୟ ଫୌଜଦାରୀ ଆଇନ ସିଆର୍ପିସି 1973 ବଦଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023। ଆଉ 1872 ମସିହାର ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ବଦଲା ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 କାର୍ଯ୍ୟକାରୀ ହେବା। ଏହି ତିନି ନୂଆ ଆଇନ ପୁଲିସ୍ ଆର୍ ତଦନ୍ତ ବ୍ୟବସ୍ଥାକେ ଆଧୁନିକ ଯୁଗକେ ଆନ୍ବା ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍। ସମାଜଟି ଗରିବ ଅବହେଲିତ ଆର୍ ସମ୍ବେଦନଶୀଲ ବର୍ଗକେ ଐତକା ସୁରକ୍ଷା ଦେବାର ସହିତ ନାଗରିକମାନଙ୍କର ଅଧିକାର ଦକ୍ଷ ନ୍ୟାୟିକ ଶାସନ ଆର୍ ନ୍ୟାୟ ପ୍ରଣାଳୀକେ ତ୍ୱରିତ କରିବାର ଲାଗି ନୂଆ ଆଇନ ବ୍ୟବସ୍ଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମ୍ଭିଧାନ ଆର୍ ଦେଶର ଗଣତାନ୍ତ୍ରିକ ପ୍ରଣାଳୀ ଉପରେ ନିଜର ବିଶ୍ୱାସ ଦୋହରାଇଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍। 2024 ସାଧାରଣ ନିର୍ବାଚନର ବିଶ୍ୱର ସବୁଠୁ ବଡ଼ ନିର୍ବାଚନ ଥିଲା। ହେତି 65 କୋଟି ଲୋକ ମତଦାନ କରିଥିଲେ ବୋଲି ସେ ଗଲାକାଲ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି କହିଛନ୍। ଆକାଶବାଣୀ ସଂସ୍କୃତ ଭାଷାତି ସମ୍ବାଦ ପ୍ରସାରଣ ଆଜି 50 ବଛର ପୂର୍ତ୍ତି କରିଥିବାରୁ ପ୍ରଧାନମନ୍ତ୍ରୀ ଆକାଶବାଣୀ ପରିବାରକେ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଉ ହପ୍ତେ ଉତ୍ତରୁ ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବାରକେ ଯାଉଛେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ ବୋଲି ପ୍ରଧାନମନ୍ତ୍ରୀ ଆଶ କରିଛନ୍। ଆଇଷ୍ଠାନୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଖୋଲ୍ବା ଲୋକେ ଭୁବନେଶ୍ୱର ୟୁନିଟ୍ 5 ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକେ ଆସିକରି ଅଭିଯୋଗ ପଞ୍ଜୀକରଣ କରବାରକେ 10 କାଉଣ୍ଟର ଖୋଲାଯାଇଛି। ୱେବ୍ସାଇଟ୍ ପୋର୍ଟାଲ ଚିଠି ଆର୍ ଇମେଲ୍ ଜରିଏ ଭିଲ୍ ନାଁ ପଞ୍ଜୀକରଣ କରିହେବା। ସକାଳ 9 ଦିନର 12 ତକ ଅଭିଯୋଗ ପ୍ରକୋଷ୍ଠ ନାଁ ପଞ୍ଜୀକରଣ କରାଯାଇପାରବା। ହେନ୍ତା www.janasunani.odisha.gov.in ୱେବ୍ସାଇଟ୍ ଆର୍ ମୋବାଇଲ୍ ନମ୍ଘର 6370951930 ଥି ହ୍ୱାଟ୍ସଆପ୍ କରିକରି ଭିଲ୍ ନାଁ ପଞ୍ଜୀକରଣ କରାଯାଇପାରବା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇତା ଋତୁରୁ ନିଜର ପାଲି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଯାଇପାରବା। ଦିନର 11 ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ମୁଲ୍ କରିବେ। ଫି ସୋମବାର ଦିନ ଏହି ଅଭିଯୋଗ ଶୁଣାଣି କରାଯିବା। ଏହି ଅଭିଯୋଗ ପ୍ରକୋଷ୍ଠ ସବୁ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ପୁରୀ ରଥଯାତ୍ରାର ଚୂଡ଼ାନ୍ତ ସମନ୍ୱୟ ବୈଠକ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆଇବାକାଲ ପୁରୀ ଟାଉନ୍ହଲ୍ଠାରେ ହେବା। ବୈଠକଟି ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ସଚିବମାନଙ୍କ ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗଦେବେ। ପୁରୀ ସହର ରାସ୍ତା ସଫେଇ ସୁରକ୍ଷା ବ୍ୟବସ୍ଥା ବାବଦେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। 1993 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶ୍ରୀ ଧଳ ଏହାଦେ ଗୃହ ବିଭାଗର ଏକ୍ସ ଅଫିସିଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ବାଚନ ଦାୟିତ୍ୱ ଥିବେ ଲଛନ୍। ଆଜି ଜାତୀୟ ଡାକ୍ତର ଦିବସ ସମାଜଟି ଡାକ୍ତରମାନଙ୍କର ଉଚ୍ଚା ଦର୍ଜା ସମ୍ମାନ ସହିତ ତାଙ୍କର ଗୋଟିଏ ଦୁସରା ପହଚାନ ରହିଛି। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଓ ତ୍ୟାଗକେ ସମ୍ମାନ ଜଣାଇକରି 1991 ମସିହାର ଜୁଲାଇ 1 ପଶ୍ଚିମବଙ୍ଗର ନାକଡ଼ା ଡାକ୍ତର ଆର୍ ଆଘର ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ରୋଗୀ ସେବାନ କାମ କରବାର ଲାଗି ଡାକ୍ତରମାନଙ୍କୁ ଐତକା ପ୍ରତିଷ୍ଠା ଦେଇଛି। ଏ ବର୍ଷର ଡାକ୍ତରୀ ଦିବସର ବାର୍ତ୍ତା ହେଉଛି ଆରୋଗ୍ୟକାରୀ ହାତ ଯତ୍ନଶୀଳ ହୃଦୟ। ଭାରତର 30 ସେନାମୁଖ୍ୟ ଭାବେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଗଲାକାଲି ଦାୟିତ୍ୱ ଗ୍ରହଣ କରିଛନ୍। ସେ ଅବସର ନେଇଥିବା ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ନେଇଛନ୍। ଜାମ୍ମୁ କାଶ୍ମୀର ରାଇଫଲ୍ସରୁ ଆସିଥିବା ଜେନେରାଲ ଦ୍ୱିବେଦୀ ଗଲା ଏପ୍ରିଲ୍ ମାସରୁ ସେନାର ଉପମୁଖ୍ୟ ପଦବୀଟି ଥିଲେ। ଭିନ୍ ଭିନ୍ ଇଲାକାର ରଣନୈତିକ କୌଶଳ ଆର୍ ପରିଚାଳନା ବାବଦେ ଅଭିଜ୍ଞତା ତାଙ୍କର ରହିଛି ବୋଲି ଭାରତୀୟ ସେନା ତରଫରୁ କୁହାଯାଇଛି। ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ବଲପୁରର 4 ବ୍ୟାଚ୍ ଏକ୍ଜିକ୍ୟୁଟିଭ୍ ଏମ୍ବିଏ ପାଠ୍ୟକ୍ରମଟି ଗଲାକାଲିନୁ ପାଠପଢ଼ା ମୂଲ ହୋଇଛି। ଏଥି ଭିନ୍ ଭିନ୍ ଶିଳ୍ପ ଆର୍ ବ୍ୟବସାୟ କ୍ଷେତ୍ରର ଅଭିଜ୍ଞତା ହାସଲ କରିଥିବା 41 କର୍ମଜୀବୀ ନାଁ ଲେଖିଛନ୍। ଏମାନଙ୍କ ଭିତରୁ ସିଙ୍ଗାପୁର ଆର୍ ଦୁବାଇନ ରହୁଥିବା ପ୍ରବାସୀ ଭାରତୀୟମାନେ ଭିଲ୍ ରହିଥିବାର ଜଣାପଡ଼ିଛି। ରାଷ୍ଟ୍ରାୟତ ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ଚଳିତ ଆର୍ଥିକ ବର୍ଷରେ 50 ଟନ୍ କୋଇଲା ଯୋଗାଇକରି ନୂଆ ରେକର୍ଡ କରିଛି। ଏ କ୍ଷେତ୍ରର କମ୍ପାନୀ 7.7% ଅଭିବୃଦ୍ଧି ହାସଲ କରିଛି। ସେନ୍ତା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରକେ କମ୍ପାନୀ ଗଲା ବର୍ଷର ଧାରି ସମୟାନୁ 7.5% ଐତକା କୋଇଲା ଯୋଗାବାର୍ଥି ସକ୍ଷମ ହୋଇଛି। ନୂଆପଡ଼ା ଦିବ୍ୟାଙ୍ଗ ସମିତିର ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ସମିତି ନିଷ୍ପତ୍ତି ଅନୁସାରେ ଫି ମାସର ପହିଲା ମଙ୍ଗଳବାର ନୂଆପଡ଼ା ସଦର ସ୍ୱାସ୍ଥ୍ୟକେନ୍ଦ୍ର ଆର୍ 2 ମଙ୍ଗଳବାର ଦିନ ଖଡ଼ିଆଲ କଲ୍ୟାଣ ମଣ୍ଡପଠାରେ ବୈଠକ କରାଯାଇଛି ବୋଲି ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଦିଆଯିବା। ଆଇବା 2 ଦିନ ଧରିକି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଟିକେ ରଞ୍ଚେନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଇବା ବୁଧବାରନୁ ମୌସୁମୀ ବର୍କ ସେବାର ସହିତ ଜବର ବର୍ଷା ହେବା ବୋଲି ଜଣାପଡ଼ିଛି। ଗଲାକାଲି ନବରଙ୍ଗପୁରନ ସବୁଠାରୁ ଜହ 47 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।